ॐ नमो भगवते वासुदेवाय, ॐ नमो भगवते वासुदेवाय। श्री श्री गोविंदाय, श्री श्री कृष्ण बलराम, श्री श्री जगन्नाथ बलदेव सुभद्रा महारानी, श्री श्री राधा कृष्णचंद्र, श्री श्री लक्ष्मी नृसिंहदेव, श्री श्री सीताराम लक्ष्मण हनुमान जुंगलपाद पद्मनिर्मल पण निवेदन करी, श्रील गुरुदेव श्री श्रीमद भक्ति सिद्धांत स्वामी गुरु महाराज पाद पद्मनिर्मल पण निवेदन करी, ईस्कन प्रतिष्ठित आचार्य श्री श्रीमदेशी भक्ति वेदांत स्वामी प्रभुपाद महाराज पाद पद्मनिर्मल पण निवेदन करी, समस्त साधु गुरु वैष्णव तथा उपस्थ वैष्णव पण निवेदन करी। आज आम जेनुकाशरबद्ध कथा कहवा कालीकोट कथा विश्राम देते सेठ आरंभ करवा का जो आम कथा कही भगवान जो कथा स्मरण कराइद फिल्म चलता जेनुकाशरबद्ध नाटक बा फिल्म भगवान बलरा तार दुई गोड़ को बाम हाथ धरिकी बुले बुले फिंगी देते ताल बहुत ऊंचा ताल आकाश स्पर्शी यही ताल को फिंगी देते ताल गच भांगला सी जो पड़ा सी गोटे भांगला सी भांगला ये भाव गोटे महावात्या यही महावात्या चलता आम कथा विश्राम देते ये भाव महावात्यार भाव जो होती कथा विश्राम देते आज पुणी से कथ आरंभ करवा तालवन रहा आपण मान समस्त तालवन को नहीं जावा बर्तमान वृंदावन तालवन द्वादश वन जय राधे जय कृष्णा जय वृंदावन श्री गोविंद गोपीनाथ मदन मोहन श्याम कुंड राधा कुंड गिरी गोवर्धन जहाँ सब लीला कैल श्री नंदनंदन ये भाव केसी घाट बंशी घाट द्वादश कानन बारटी कानन रही पूर्व दिगरे पांचटी वन पश्चिम दिगरे सातटी वन रही जमुनार दुई दिगरे बारटी वन रही द्वादश वन ये विभिन्न लीला रही तालवन लीला आमको आज सुजोग मिलला कथा कहते तालवन कथा ये भाव तालवन गुरुदेव कृपा आम गोटे निकट तालवन रही तालवनटा थी राधाकुंड गोवर्धन रु बार बार किलोमीटर गोटे योजन दूर थी आम कही सी आलोचना करते पलिए भगवान सांग बाड़क मान सहित मैंने सब भगवान को अनुरोध करते राम हे कृष्ण ए ताल को आम खाइबा ये भाव कह भगवान जाते हसिकी ताल गच को हलईदे धोलईदे एक सब फल सब पड़गला यह सब आम गत का वर्णना करते तेनाली भाव में महावात्या जो गला सब बहुत गच भांग पड़ा मट 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 हो बहुत शब्द है साउंड है महाभीषण शब्द है महावात्या भाई सृष्टि हो गला सब भगवान गोटे इंगित इशारा गोटे खाली दोहलैदे ये जिनसला अवश्य से आपको बुले बुले फिंगी गोटे बल फिंगा भाया क्रिकेट बोलर मैंने सब बल फिंगती से भाव में भगवान गोटे बोलींग कले ये भगवान का क्रिकेट खेल भाई यहाँ भक्त मैंने क्रिकेट खेल को आस्वादन करेंगे आज जो मैंने भक्त नुहति से मैंने ये जो अन्य सब तेंदुलकर इत्यादि सब खेल से खेल को देखिए रात न शोकर कौन है अफिस् फफिस् सबुआड़े चर्चा हम कैसे बोल है बोलींग है विकेट गला कौन है कि चारे पृथ्वी सारा आलोचना हो कि भगवान ये बोलींग कत जन शुणुं कौन स्मरण कर भगवान जो बोलींग होटा जो मैंने शुणे जीवन धन्य होने भगवत धाम को जीवे आए जो बोलींग बैटिंग जो मैंने शुणे ये भौतिक जगत घूरी बुलवे हाँ ये तफात हो भाव तेणु भगवान मत से लीला कर बोलींग कले ये बल छोटिया बल्टे पकाउं के कौन ये होती कथा अच्छी जड़े आसते गोटे फुटबल खेल होता फुटबल खेल होता फुटबल फुटबल କେତେ ଏଗାର ଏଗାର ବାଇଶ ଜଣ ନା କେତେ ଖେଳନ୍ତି ସବୁ ଫୁଟବଲ ଖେଳ? ଏଗାର ଏଗାର ଜଣ ଥାନ୍ତି ନା କେତେ ଜଣ? ଏଗାର ଏଗାର ନା କ୍ରିକେଟ୍ ବି ସେୟା। ହଁ, ସିଏ କ'ଣ ହେଇଛି, ଜଣେ ଆସିଥିଲେ ବହୁତ ବଡ଼ VIP ଜଣେ ଆସିଥିଲେ ଫୁଟବଲ ଖେଳ ଦେଖିବା ପାଇଁ। ହଁ, ଫୁଟବଲ ଖେଳ ଦେଖା ସରିଲା, ସବୁ ହେଇଗଲା, ସବୁ ହେଲାବେଳେ ପ୍ରାଇଜ୍ ଦେଲାବେଳକୁ ତାଙ୍କୁ ଯେତେ କୁହାଗଲା ସ୍ପିଚ୍ ଦେବେ, ସେ କହିଲେ ଆଗଲେ ସାଲ ଯେତେବେଳେ ଇଏ ଖେଳ ହେବ ମୁଁ 22 ବଲ୍ ଦେଇଦେବି। ଗୋଟିଏ ବଲ୍ରେ ଖେଳୁଛନ୍ତି, 22 ବଲ୍ ଦେଇଦେବି, 22 ଜଣଙ୍କୁ 22 ବଲ୍ ଦେଇଦେବି, 22 ବଲ୍ରେ ଖେଳିବି, ଆଉ ଝଗଡ଼ା ହେବ ନାହିଁ। ଏଇଭଳି ଭାବରେ କଥା ରହିଛି। ଆଉ ଭଗବାନ, ଇଏ ଯେଉଁ ଧେନୁକ ଅସୁର ରୂପକ ବିରାଟ ଶରୀର ଥିଲା, ଛୋଟିଆ ଶରୀର ନୁହଁ, ସାଧାରଣ ଗଧ ନୁହଁ, ବିରାଟ ଶରୀର ସିଏ। ତେଣୁ ଏଇଟା ବର୍ଣ୍ଣନା କରାଯାଇଛି, ଭଗବାନ ଏଇଭଳି ଭାବରେ ବୋଲିଂ କଲେ ଗୋଟେ ମହାବାତ୍ୟା ସୃଷ୍ଟି ହେଇଗଲା। ଏ ବୋଲିଂକୁ କେଉଁମାନେ ଶୁଣିବେ? ଯେଉଁମାନେ ଭାଗ୍ୟବାନ ଯିବ ସେମାନେ ଶୁଣିବେ ଏବଂ ଭଗବତ ଧାମକୁ ଯିବେ। ତେଣୁ ଏ ସେ ସାଇଡ଼ ଫ୍ୟାନ୍ଟା ବନ୍ଦ ହେଉଛି, ଆଗ ଫ୍ୟାନ୍ ସେପଟଟା ପଛପଟଟା ପଛପଟ ଏଇଟା ଏଇଟା ସେଇଟା ନୁହଁ, ସେ ପଛପଟ। ତେଣୁ ଏଇଭଳି ଭାବରେ ଭୀଷଣ ବାତ୍ୟା ଯେଉଁ ହେଲା, ଭୀଷଣ ବାତ୍ୟାରେ ସବୁ ଏଇଭଳି ଭାବରେ ଘଟଣା ହେଇଥିଲା। ଆମେ ଗତକାଲି ବିଶ୍ରାମ ହେଇଥିଲୁ କଥାକୁ, ତେଣୁ ବର୍ତ୍ତମାନ ପୁଣି ଆରମ୍ଭ କରିବା ସେଇଠୁ। ଏ ଯେଉଁ ଶବ୍ଦ ତଥା କୃଷ୍ଣଂଚ ରାମଂଚ ଜ୍ଞାନ୍ତୟୋ ଧେନୁକଶ୍ଚ କୃଷ୍ଣାରୋ ଅଭ୍ୟଦ୍ରବନ୍ ସର୍ବେ ସଂଗ୍ରହଧାତ ବାନ୍ଧବା। ଗତକାଲି ତା ପୂର୍ବ ଶ୍ଳୋକରୁ ଆମେ କଥାକୁ ବିଶ୍ରାମ ଦେଇଥିଲେ। ଏଇଭଳି ଭାବରେ ଯେତେବେଳେ ଭୀଷଣ ଗୋଟେ ବାତ୍ୟା ହେଇଗଲା, ଏଇଟାକୁ ଯେଉଁ ରହିଛନ୍ତି ଧେନୁକା ସୁରର ଯେଉଁ ବନ୍ଧୁବାନ୍ଧବ ସବୁ ଥିଲେ, ସ୍ତ୍ରୀ ପିଲା ଛୁଆ କରିକି ହଜାର ହଜାର ବହୁତ ଥିଲେ, ଧେନୁକା ଭଗବାନ ଧେନୁ ଚାରଣ କରୁଛନ୍ତି, ଧେନୁକାକୁ ମଧ୍ୟ କରୁଛନ୍ତି। ଶ୍ରୀଧର ସ୍ୱାମୀ ତାଙ୍କ ଭାସ୍ତ୍ରୀ ସୁବିଧା କହୁଥିଲେ ଧେନୁ ଚାରଣ ଧେନୁକ ହରଣ, ଏଇଭଳି ଭାବରେ ଭଗବାନଙ୍କ ଲୀଳା 15 ତେଣୁ ସେ ଧେନୁକର ଯେଉଁ ବନ୍ଧୁବାନ୍ଧବ ସବୁ ଥିଲେ, ସ୍ତ୍ରୀ ପିଲା ଛୁଆ ଇତ୍ୟାଦି, ସେମାନେ ତଥା କୃଷ୍ଣଂଚ ରାମଂଚ ଜ୍ଞାନ୍ତୟୋ ଧେନୁକଶ୍ଚ ଧେନୁକର ଜ୍ଞାତିମାନେ ଯେଉଁମାନେ ଥିଲେ, କେତେ ଭାଗ୍ୟ ତାଙ୍କର, ଧେନୁକ କୂଳରେ ଜନ୍ମ ହୋଇଥିଲେ, ନିଜ କୂଳରେ, କିନ୍ତୁ ଆଜି ଭଗବାନଙ୍କ ଦ୍ୱାରା ସେମାନେ ଉଦ୍ଧାର ହେବେ, ତାଙ୍କର ଛୋଟିଆ ଭାଗ୍ୟ ନୁହଁ। ତେଣୁ ଏ ଯେଉଁ ରହିଛନ୍ତି ତଥା ଧେନୁଙ୍କ କୂଳରେ ଯେଉଁ ଆସିଛନ୍ତି, ସେ ଗଧ ସବୁଟା ନିଜ ନିଜ ପଶୁ ଗୋଟେ ଗଧ, ଭାଗବତରେ ମଧ୍ୟ ଗଧର ଉଲ୍ଲେଖ ରହିଛି, ଆମେ କହିଥିଲେ ବହୁତ ଥର କହିଛେ ଗଧ। ତେଣୁ ଏ ରହିଛନ୍ତି ଜ୍ଞାନ୍ତ ହିଉ, ତାର ବନ୍ଧୁବାନ୍ଧବ ସବୁ ଥିଲେ, ସେମାନେ କ'ଣ କଲେ, କୃଷ୍ଣାରୁ ଅଭ୍ୟଦ୍ରବନ ସର୍ଭେ, ସମସ୍ତେ ଏକ ସମୟରେ ବାହାରିଲେ, ଧାଇଁଲେ, ଆରେ ଆମର ନେତାକୁ ମାରିଦେଲା, ଏଇ ଲୋକଟା କିଏ ଆସିଲା ଗୋଟେ ମାରିଦେଲା ଆମର ଲୋକକୁ, ଆମେ କେତେ ଲୋକଙ୍କୁ ମାରୁଥିଲେ, ଆଜି ଏଇ ଗୋଟେ ଲୋକଟି କିଏ ଆସିଲା ବହୁତ ସୁନ୍ଦର ଦେଖିବା ପାଇଁ, ଆଉ ସିଏ କ'ଣ ବୁଲେଇ ବୁଲେଇକିରି ପିଟିଦେଲା, କାଧରେ ଚାଲିଗଲା, ତା ପ୍ରାଣ ଚାଲିଗଲା, ଆମର ଆମ ନେତା ଚାଲିଗଲେ, ସମସ୍ତେ ଯାଇକି ଫାଇଟିଂ କରିବା ଏକାଥରେ ତାଙ୍କ ସହିତ ଯୁଦ୍ଧ କରିବା କହିକିରି କୃଷ୍ଣାରୁ ଅଭ୍ୟଦ୍ରବନ ସର୍ଭେ ଆକ୍ରମଣ କଲେ, ଆକ୍ରମଣ ବୋଲି କହିକି ତାଙ୍କର ଯେଉଁ ସେକେଣ୍ଡ ଲିଡ଼ର ଥିଲେ, ଆସିଷ୍ଟାଣ୍ଟ ଲିଡ଼ର, ସେ କହିଲେ ଆକ୍ରମଣ, ତେଣୁ ସମସ୍ତେ ଧାଇଁଲେ ବହୁତ ଜୋରରେ, ତାଙ୍କର ଯେତେ ଶକ୍ତି ରହିଛି କରିକିରି ଧାଇଁଲେ, ସଂଗ୍ରହ ଧା ହାତ ବାନ୍ଧବା, ବହୁତ କ୍ରୋଧ ତାଙ୍କର ହେଇଯାଇଛି ସମସ୍ତଙ୍କର, ହାତ ବାନ୍ଧବା ତାଙ୍କର ବନ୍ଧୁ, ତାଙ୍କର ବନ୍ଧୁ ତାଙ୍କୁ ନେଇଥାନ୍ତି ନର୍କକୁ, କିନ୍ତୁ ଆଜି ସେ ଯେଉଁ ମୃତ୍ୟୁବରଣ କଲେ, ସେ ଭଗବତ ଧାମକୁ ଗଲେ, କେତେ ତାଙ୍କର ଭାଗ୍ୟ, କିନ୍ତୁ ଏମାନେ ଜାଣିପାରୁନାହାନ୍ତି ଏଇଟା ଆମର ବଡ଼ ଭାଗ୍ୟ ବୋଲି, ଆନନ୍ଦ ପ୍ରାପ୍ତ ହେଉନାହାନ୍ତି, କ୍ରୋଧ ହୃଦୟ ଶିକ୍ଷଙ୍କର ବୃଦ୍ଧା ବହୁତ କ୍ରୋଧରେ ହତବାନ୍ଧବା ତାଙ୍କର ବନ୍ଧୁ ଚାଲିଗଲେ ସଂଗ୍ରବ୍ଧା ହତବାନ୍ଧବା କୃଷ୍ଣଙ୍କ ରାମଙ୍କ କ'ଣ କଲେ ତାଙ୍କ ପାଖକୁ ଧାଇଁଲେ କୃଷ୍ଣ ଏବଂ ରାମଙ୍କ ପାଖକୁ କୃଷ୍ଣଙ୍କ ରାମଙ୍କ କୃଷ୍ଣ ଏବଂ ରାମ ଦୁଇ ଜଣଙ୍କ ପାଖକୁ ଧାଇଁଲେ ଏମାନେ ଆଗରେ ଥିଲେ ଅନ୍ୟ ପିଲାମାନେ ପଚାରିଥିଲେ ବା ଏଭଳି ଭାବେ ରହିଛି ତେଣୁ ଏଠି କୁହାଯାଉଛି ସନାତନ ଗୋସ୍ୱାମୀ ଶ୍ଳୋକରେ ଏପରି ଭାଷା ଦେଇଛନ୍ତି ଏଠାରେ କୁହାଯାଇଛି ଯେ ଗଧର୍ବ ରୂପୀ ଅସୁରମାନେ ପ୍ରଥମେ କୃଷ୍ଣଙ୍କୁ ଆକ୍ରମଣ କଲେ ଏବଂ ତାପରେ ବଳରାମଙ୍କୁ ଆକ୍ରମଣ କଲେ କିନ୍ତୁ କୃଷ୍ଣ ମାରିନଥିଲେ ବଳରାମ ମାରିଥିଲେ ଫିଙ୍ଗି ଦେଇଥିଲେ ବଲ୍ ଭଳିଆ କରିକିରି କିନ୍ତୁ କୃଷ୍ଣଙ୍କ କାହିଁକି କୁହାଗଲା ସୁଖଦେବ ଗୋସ୍ୱାମୀଙ୍କର କୃଷ୍ଣ ତାଙ୍କର କାହିଁକି ପ୍ରଥମେ କୃଷ୍ଣଙ୍କୁ ଆକ୍ରମଣ କରିବା ପାଇଁ ଚାହିଁଲେ କାରଣ କ'ଣ ତାପରେ ରାମ କାରଣ କ'ଣ ଏହାର କାରଣ ଏହା ଯେ ଶ୍ରୀ ବଳରାମଙ୍କର ପରାକ୍ରମ ଦର୍ଶନ କରି ଅସୁରମାନେ ଭାବିଲେ ପ୍ରଥମେ କୃଷ୍ଣଙ୍କୁ ଆକ୍ରମଣ କରିବା ବିଚକ୍ଷଣତା ହେବ ଏ ଯେଉଁ ଦେଖିଲେ ବଳ ଦେଖିଲେ ବଳଙ୍କର ବଳ ଦେଖିଲେ ତେଣୁ କହିଲେ ସେ ସ୍ଥାନ ଭାଇକି ତାକୁ ଦେଖିବା ତାକୁ ଆଗ ଚେଷ୍ଟା କରିବା ତାପରେ ତାକୁ ବୁଝିବା କିମ୍ବା ଏପରି ହୋଇପାରେ ଯେ ଜ୍ୟେଷ୍ଠ ଭ୍ରାତାଙ୍କ ପ୍ରତି ଅନୁରାଗ ବଶତଃ ଶ୍ରୀକୃଷ୍ଣ ନିଜକୁ ବଳରାମ ଓ ଗଧର୍ବ ରୂପୀ ଅସୁରମାନଙ୍କ ମଝିରେ ନିଜେ ଅବସ୍ଥାନ କରିଥିଲେ ବଳରାମ ମାରିଥିଲା ଆମେ ଧୋଇଲେ କୁକୁରଟାକୁ ମାରିଦେଲେ ମଧ୍ୟ ସେ କୁକୁର ଜଗିକି ରହୁଥିବ ଯିଏ ଗାଡ଼ି ଆସୁଥିବ ଭୁକୁଥିବ ହଁ ଦୌଡ଼ୁଥିବ କାମୁଡ଼ିବା ପାଇଁ ଗୋଟେ କୁକୁରଟେ ଯଦି ରାସ୍ତାରେ ଥିବ ରାସ୍ତାରେ ଗୋଟେ ସେ ତାର ପିଲା ଛୁଆ କି ଗୋଟେ କାନ୍ଦିବ ଗାଡ଼ି ଚଢ଼ିଗଲା କ'ଣ ହେଲା ଆଉ ଯେଉଁ ଗାଡ଼ି ଆସିବ ସବୁ ଦୌଡ଼ିବେ ତାକୁ କାମୁଡ଼ିବା ପାଇଁ ଏଭଳି ଭାବରେ ଆମେ ସବୁ ଦେଖୁଥିବା ସମସ୍ତଙ୍କର ଥିବ ଏକ୍ସପିରିଏନ୍ସ ଥିବ ଆଜି ଗନ୍ଧର୍ବମାନେ ଗଧର୍ବ ଗର୍ଦ୍ଧବ ଗର୍ଦ୍ଧବମାନେ ଧାଇଁଲେ ବଳରାମକୁ ମାରିବା ପାଇଁ ଚାହୁଁଥିଲେ କିନ୍ତୁ କୃଷ୍ଣ ଆଗରେ ଠିଆ ହୋଇଗଲେ ବଳରାମ କୃଷ୍ଣ ମାରିଲେ ନାହିଁ କାହିଁକି ନା ଇଏ ତାଙ୍କର ପ୍ରହ୍ଲାଦ ବଂଶରେ ଆସୁଛନ୍ତି ତେଣୁ ସେ କହିଥିଲେ ଏକୋଇଶ ପୁରୁଷ ଧରି ଆମେ ଇଏ କରିବୁ ଆଦି କୃଷ୍ଣ କହିଥିଲେ ତେଣୁ କୃଷ୍ଣ ଛାଡ଼ି ଦେଇଥିଲେ ବଳରାମକୁ ବଡ଼ ଭାଇଙ୍କୁ ଦେଖିବା ଗୋଟେ ଗଧର୍ବ ମାରି କେତେ ଭଗବାନ ବହୁତ ବିଭିନ୍ନ ପ୍ରକାର ଆଚାର୍ଯ୍ୟମାନେ ବହୁତ ପ୍ରକାର ଅର୍ଥ କରିଛନ୍ତି ଭଗବାନ ଭାବିଲେ ମୁଁ ତ ଏତେ ଅସୁରକୁ ମାରିଲି ମୋର ବହୁତ ଯଶ ହୋଇଗଲାଣି ବଡ଼ ଭାଇଙ୍କର ଯଶ କିଛି ନାହିଁ ଗୋଟିଏ ହେଲେ ଅସୁରକୁ ମାରିଲେ ନାହିଁ ବଳରାମଙ୍କ ଏତେ ବଳ ରହିଛି ଆଉ ଏଠି ଗଧର୍ବଟା ଗର୍ଦ୍ଧବଟା ଛୋଟିଆ ପଶୁଟା ତାକୁ ବଳରାମ ମାରନ୍ତୁ ଭାଇ ମାରନ୍ତୁ ସେଇଟାକୁ କହିକି ଛାଡ଼ି ଦେଇଥିଲେ ପ୍ରଥମ ତାର ପାଇଁ ବଳରାମ ଗୋଟେ ଅସୁରକୁ ମାରିଲେ ସେମାନେ ଗୋଟେ ଗଧକୁ ମାରିଲେ ଆଉ ଇଏ ଯେଉଁ ମାରିଲେ କେତେ ବର୍ଷା ଅସୁର କରିକି କେତେ କ'ଣ ଅସୁରକୁ ମାରିଲେ ଛୋଟ ପିଲା ଛଅ ଦିନରୁ ପୁତନାକୁ ମାରିଥିଲେ ଛଅ ଦିନରେ ଯେତେବେଳେ ହେଇଥିଲେ ବଳରାମର କୌଣସି ଏପର୍ଯ୍ୟନ୍ତ ଅସୁର ମାରିନଥିଲେ ତେଣୁ ଭଗବାନ ଚିନ୍ତା କଲେ ବଡ଼ ଭାଇଙ୍କୁ ଟିକେ ସୁଯୋଗ ଦେବା ସିଏ ଗୋଟେ ଚାନ୍ସ ନିଅନ୍ତୁ ବୋଲିଂ ସିଏ କରନ୍ତୁ ମୁଁ ଏତେ ବୋଲିଂ କଲି ଏଇଭଳି ଭାବ କଥା ତେଣୁ ବଳରାମ ଯେତେବେଳେ ଆକ୍ରମଣ କରୁଛନ୍ତି ଭଗବାନ ବିଶେଷ ଭାବରେ ଆଉ ଗୋଟେ ମଧ୍ୟ କାରଣ ରହିଛି ଧେନୁକାକୁ ସିଏ ମାରିଲେନି କାହିଁକି ନା ଧେନୁକା ହେଉଛନ୍ତି ଏଇ ବଳି ମହାରାଜଙ୍କର ପୁତ୍ର ଥିଲେ ସାହସୀ ଏ ପ୍ରହ୍ଲାଦଙ୍କର ପରମ୍ପରାରେ ସବୁ ଆସୁଛନ୍ତି ତେଣୁ ବଳରାମଙ୍କୁ ଛାଡ଼ି ଦେଇଥିଲେ ଯାହା ବି ହଉ ଏଇଭଳି ଭାବରେ ଯେତେବେଳେ ବର୍ତ୍ତମାନ ଅସୁରମାନେ ସବୁ ଆସିଗଲେ ଗଧବମାନେ ବଳରାମଙ୍କୁ ଆକ୍ରମଣ କରିବେ ବଳରାମ ପଛକୁ ଯାଉନାହାନ୍ତି ବଳରାମ କ'ଣ ଡରିବେ ନା କ'ଣ ଭଗବାନ ଯିଏ ବାତ୍ୟା ସୃଷ୍ଟି କରିଦେଲେ ତାଙ୍କର ଗଧ ବୁଦ୍ଧି ଗଧ ଏତେ ସବୁ ଦେଖିଲେ ଶାନ୍ତ ହୋଇ ରହିଯିବା ରୁଚିକି ପଳାଇଯିବା କଥା କିନ୍ତୁ ଓଲଟା ବୁଦ୍ଧି ବିପରୀତ ବୁଦ୍ଧି ଭଗବତ ଗୀତାର ଅଠର ଅଧ୍ୟାୟରେ ଭଗବାନ କହିଛନ୍ତି ସର୍ବଥା ବିପରୀତାନ୍ ବୁଦ୍ଧି ସା ପାର୍ଥ ତାମସି ତମ ଗୁଣରେ ଏମାନେ ସବୁ ପଶୁ ଧ୍ୱନି ପ୍ରାପ୍ତ ହେଉଛନ୍ତି ସବୁବେଳେ ବିପରୀତ ତାଙ୍କର ବୁଦ୍ଧି ହେଉଛି ବିପରୀତ ବୁଦ୍ଧି ମନୁଷ୍ୟମାନଙ୍କ ମଧ୍ୟରେ ମଧ୍ୟ ଯେଉଁମାନଙ୍କର ତମ ଗୁଣ ପ୍ରାଧାନ୍ୟ ରହିଛି ସେମାନଙ୍କ ବିପରୀତ ବୁଦ୍ଧି ଯେମିତି ସେମାନେ କହନ୍ତି ଧର୍ମ କହିଲେ କ'ଣ ନା ଅନ୍ୟମାନଙ୍କୁ ହତ୍ୟା କରିବା ହେଉଛି ଧର୍ମ ଆମେ ସ୍ୱର୍ଗକୁ ଯିବା ଜହ୍ନମ ଯିବା ସ୍ୱର୍ଗକୁ ଯିବା ଆମେ ଅନ୍ୟମାନଙ୍କୁ ହତ୍ୟା କରିଦେଲେ ଇଏ ଆମେ ଶହୀଦ ହୋଇଯିବା ଜହ୍ନମକୁ ଯିବା ବା ସ୍ୱର୍ଗକୁ ଯିବା ଜନ୍ନତ ଜନ୍ନତ ଜହ୍ନମ ଦୁଇଟି ଜିନିଷ ରହିଛି ଇଏ ହେଉଛି କ'ଣ ଉର୍ଦ୍ଦୁ ୱାର୍ଡ଼ ଉର୍ଦ୍ଦୁ ୱାର୍ଡ଼ରେ ଜନ୍ନତ କହିଲେ ସ୍ୱର୍ଗ ଜହ୍ନମ କହିଲେ ନର୍କ ମୁଁ କହୁ ଜହ୍ନମ ବୋଲି କହୁଛି ମାନେ ସ୍ୱର୍ଗ ବୋଲି ଭାବିକରି ଜନ୍ନତ କହିଲେ ସ୍ୱର୍ଗ ଆଉ ଜହ୍ନୁମ୍ କହିଲେ ନର୍କ, ଜହ୍ନୁମ୍ ଯାଅ ବୋଲି ତାଙ୍କର ମଧ୍ୟ କଥା ଅଛି। ସେମାନେ ରାଗିରି କହିବେ ତୁ ଜହ୍ନୁମ୍ ଯାଅ, ଜହ୍ନୁମ୍ ଯାଅ, ନର୍କକୁ ଯା। ନର୍କ ବିଷୟରେ ମଧ୍ୟ ଜାଣନ୍ତି ତାଙ୍କର। କୋରାନରେ ମଧ୍ୟ ସବୁ ରହିଛି, କୋରାନରେ ମଧ୍ୟ ଭଗବାନ କୃଷ୍ଣଙ୍କର କଥା ରହିଛି, ଆମ ଚୈତନ୍ୟ ଚରିତ ଆମକୁ ବର୍ଣ୍ଣନା କରାଯାଇଛି କୋରାନରେ ସବୁ ଧର୍ମଗ୍ରନ୍ଥ। ତେଣୁ ସେଥିରେ ମଧ୍ୟ ଭଗବାନ କୃଷ୍ଣଙ୍କର କଥା ରହିଛି। ଶ୍ୟାମ କଳେବର ବିଷୟରେ ବର୍ଣ୍ଣନା, ସ୍ପେସିଫିକେଟ୍ ବର୍ଣ୍ଣନା ମହାପ୍ରଭୁ କହିଛନ୍ତି ଏ କଥା। ତେଣୁ ଯାହା ବି ହେଉ, ଏଇ ଯେଉଁ ରହିଛନ୍ତି ଜହ୍ନ ସବୁ ବିପରୀତ ବୁଦ୍ଧି ତାଙ୍କର, ସେମାନେ ଭାବିବେ ଅନ୍ୟମାନଙ୍କୁ ମାରିଦେଲେ ଆମେ ସ୍ୱର୍ଗକୁ ଯିବା, କିନ୍ତୁ ସେମାନେ ସ୍ୱର୍ଗକୁ ଯିବେ ନାହିଁ, ସେମାନେ ନର୍କକୁ ଯିବେ ସେମାନେ ଜାଣିନାହାନ୍ତି। ସେଇଟା ସର୍ବଦା ବିପରୀତ ଆମ ବୁଦ୍ଧି, ବିପରୀତ ବୁଦ୍ଧି ତାଙ୍କର। ତେଣୁ ଯାହା ହେଉ, ଇଏ ଅସୁରମାନେ ଗର୍ଦ୍ଧମାନେ ଆକ୍ଚୁଆଲି ୟାଙ୍କର କ'ଣ ଚିନ୍ତା କରିବା କଥା, ଆରେ ଆମ ନେତାଙ୍କୁ ମାରିଦେଲେ ଏତେ ଶକ୍ତି ରହିଛି, ଆମେ ପଳେଇବା ଏବେ ଏଠି ତାଙ୍କ ସହିତ ଆକ୍ରମଣ କରିବା ନାହିଁ, ଏ ବୁଦ୍ଧିମାନ କାମ ହେଇଥାନ୍ତା। କିନ୍ତୁ ଯାହା ବି ହେଉ, ଭଗବାନଙ୍କର ଉଦ୍ଧାର ହେବେ, ରକ୍ଷା ପାଇବେ, ଭଗବାନ ତାଙ୍କୁ ହତ୍ୟା କରିବେ, ଯେଉଁ ଉଦ୍ଧାର ହେବେ ଭଗବାନ ଧାମକୁ ଯିବେ, ଛୋଟିଆ କଥା ନୁହଁ। ତେଣୁ ସେମାନେ ଧାଇଁଲେ ଆକ୍ରମଣ କରିବା ପାଇଁ, ତେଣୁ ଭଗବାନ ବଳରାମକୁ ଯେତେବେଳେ ଆକ୍ରମଣ କରୁଛନ୍ତି, ଭଗବାନ ଆଗେ ପଳେଇଗଲେ। ତେଣୁ କୃଷ୍ଣ ଏବଂ ରାମ ବହୁତ ସଂଖ୍ୟକ ଥିଲେ, ଧେନୁଙ୍କର ପରିବାର, ତାଙ୍କର ସବୁ ବନ୍ଧୁବାନ୍ଧବ ଇତ୍ୟାଦି, ତେଣୁ କେତେଜଣ ତାଙ୍କୁ କୃଷ୍ଣଙ୍କୁ ଆକ୍ରମଣ କଲେ, କେତେଜଣ ରାମଙ୍କୁ ମଧ୍ୟ ଆକ୍ରମଣ କଲେ। ସେଥିପାଇଁ କହିଗଲେ କୃଷ୍ଣଙ୍କ ରାମଙ୍କ ଏଇଭଳି ଭାବରେ ଆକ୍ରମଣ କରୁଛନ୍ତି। ତେଣୁ ଭଗବାନ କ'ଣ କଲେ, ଆଚ୍ଛା ଏ ଶ୍ଳୋକର ଭାଷ୍ୟରେ କ'ଣ କୁହାଯାଇଛି, ଆମେ ଦେଇନୁ, ସନାତନ ଗୋସ୍ୱାମୀ ତ କହିଦେଇଛନ୍ତି ଏଭଳି ଭାବରେ, ତେଣୁ ମୁଁ ଲେଖିଲି ନାହିଁ। ତେଣୁ ପର ଶ୍ଳୋକରେ କହୁଛନ୍ତି, ତାଂ ସ୍ଥାନ ପତଥ କୃଷ୍ଣ ରାମଶ୍ଚ ନୃପନିଳୟା ଗୃହୀତ ପଶ୍ଚାତ ଚରଣାନ୍ ପ୍ରାୟଣ ତୃଣରାଜସୁ। ଭଗବାନଙ୍କର ଆନନ୍ଦର ଲୀଳା ଗୋଟେ ହେଇଗଲା, ଭଗବାନ ଖେଳିବା ପାଇଁ ସୁବିଧା ସୁଯୋଗ ହେଇଗଲା, ମିଳିଗଲା। ସେମାନେ ପଳେଇ ଯାଇଥିଲେ, ଭଗବାନ ଆଉ କ'ଣ ତା ଦୌଡ଼ିଥାନ୍ତି କି, ପଳେଇ ଯାଇଥିଲେ, ଛାଡ଼ ଛାଡ଼ିଦେବା କହିକି ପଳେଇ ଯାଇଥାନ୍ତେ, ତାଙ୍କ କାର୍ଯ୍ୟସିଦ୍ଧି ହେଇଯାଇଥାନ୍ତା। କିନ୍ତୁ ସେମାନେ ଯେତେବେଳେ ଆସିଲେ, କୃଷ୍ଣ ବଳରାମଙ୍କ ବହୁତ ଆନନ୍ଦିତ ହେଇଗଲା, ତାଙ୍କର ଖେଳିବା ପାଇଁ ସୁଯୋଗ ମିଳିଲା। ଇଏ ଗୋଟେ ଖେଳ ଭଗବାନଙ୍କର, ଇଏ ଗୋଟେ ନୁହଁ କେମିତି ତାଙ୍କ ସହିତ ଯୁଦ୍ଧ କରିବା, କ'ଣ କରିବା, ଭଗବାନ ଚିନ୍ତା ହେଇଯିବ ନା। ତା ସ୍ଥାନ ଆପତତଃ କୃଷ୍ଣ ଯେତେବେଳେ ଆସୁଛନ୍ତି, ସେମାନଙ୍କୁ କ'ଣ କରୁଛନ୍ତି, ଗୋଟି ଗୋଟି କରିକିରି ଭଗବାନ କୃଷ୍ଣ ଏବଂ ରାମଶ୍ଚ ନୃପନିଳୟା। ସୁଖଦେବ ଗୋସ୍ୱାମୀ ଯେତେବେଳେ କହୁଛନ୍ତି ଏ କଥାକୁ ବର୍ଣ୍ଣନା କରୁଛନ୍ତି, ବହୁତ ଆନନ୍ଦରେ ପରୀକ୍ଷିତ ମହାରାଜ କହୁଛନ୍ତି, ନୃପ ଆନନ୍ଦିତ ହୋଇଛନ୍ତି, ସମ୍ବୋଧନ କରୁଛନ୍ତି ନୃପ, ଭଗବାନଙ୍କର ଲୀଳା ଚାଲିଲା, ଖେଳ ଏଭଳି ଭାବେ ଚାଲିଲା ଭଗବାନଙ୍କର ଖେଳିଲେ। ଗୋଟେ ଗୋଟେ କ'ଣ କଲେ, ଗୃହୀତ ପଶ୍ଚାତ ଚରଣାନ୍, ସେ ସବୁ ପଛ ଗୋଡ଼ ଦୁଇଟା ଧରିକି ଇଏ କରିବା ପାଇଁ ଆସିବେ, କ'ଣ ପଛ ଦୁଇଟା ଚରଣରେ ଇଏ କରିବେ, କ'ଣ ଆଘାତ କରିବା ପାଇଁ ଚିନ୍ତା କରିକିରି ଆସୁଛନ୍ତି। ସେହି ସମୟରେ ଭଗବାନ କୃଷ୍ଣ ଏବଂ ବଳରାମ ଗୋଟେ ଗୋଟେ ହାତରେ ଦୁଇ ଦୁଇଟା ଗୋଡ଼କୁ ଧରିକିରି ଗୃହୀତ ପଶ୍ଚାତ ଚରଣାନ୍ ପ୍ରାୟଣ ତୃଣରାଜ, ଆଉ ଯେତିକି ତୃଣ ଥିଲା, ଆଉ ଯେତିକି ତୃଣରାଜ କହିଲେ ତାଳ ବୃକ୍ଷ, ଆଉ ଯେତିକି ଥିଲା ଯେଉଁଟା ପଡ଼ିନଥିଲେ, ଗୋଟି ଗୋଟି କରି ପକେଇଦେଲେ, ଗୋଟି ଗୋଟି ଧରିଲେ ବୁଲେଇ ଦେଲେ ଫିଙ୍ଗିଦେଲେ, ଏଇଭଳି ଭାବରେ ଚାଲିଲା ତାଙ୍କର। ଏଇଭଳି ଭାବରେ କଥା ରହିଛି, ପ୍ରାୟଣ ତୃଣରାଜ ସୁ ଗୃହୀତ ପଶ୍ଚା ଚରଣା, ପଛ ଦୁଇଟା ପାଦକୁ ଧରିକିରି ଭଗବାନ ଏଭଳି ତିଆରି କଲେ, ଖେଳିଲେ, ବୁଲେଇଲେ, ବୁଲେଇକି ଆମେ ଶୁଣୁଥିଲେ ଯେଉଁ ଦଶମ ସ୍କନ୍ଧରେ ଆପୂର୍ବରୁ ସକାଳେ ସବୁ ଶୁଣୁଥିଲେ, ଭଗବାନ ଅଲାତ ଚକ୍ର, ଅଲାତ ଚକ୍ର, ଭଗବାନ ଏଭଳି ଯୁଦ୍ଧ କରୁଥିଲେ ଯେ ସବୁଠାରୁ ସେ ବିଦ୍ୟମାନ ଥିଲେ, ଏଇଭଳି ଭାବେ ଲାଗୁଥିଲା। ଅଲାତ ଚକ୍ର ଯେମିତି ଗୋଟେ ଗୋଟେ ଇଏରେ ରଖିକିରି ନିଆଁଟାକୁ ଧରିକିରି ବୁଲେଇବ, ବୁଲେଇଲେ ଯେମିତି ଲାଗିବ ଚରିଆଡ଼େ ନିଆଁ ରହିଛି, ସେଇଭଳି ଭାବେ ଲାଗୁଥିଲା ଭଗବାନ ଅଲାତ ଚକ୍ର ଭଳି ଯୁଦ୍ଧ କରୁଥିଲେ। 50 ଲକ୍ଷ ସୈନ୍ୟମାନେ ଦେଉଥିଲେ ଜରାସନ୍ଦ୍ର। ତେଣୁ ଏହିଭଳି ଭାବରେ ଜଣେ ଜଣେ ଆସୁଛନ୍ତି, ଜଣେ ଜଣେ ବୁଲେଇକି ଫିଙ୍ଗି ଦେଉଛନ୍ତି, ଜଣେ ଜଣେ ଆଉ ଜଣେ ଆସିଲା, ଗୋଟିଏ ଜଣେ ଫିଙ୍ଗି ହେଇଗଲା, ଦୁଇ ଜଣ କୃଷ୍ଣ ବଳରାମ ଦୁଇଟି ଗଧକୁ ଫିଙ୍ଗିଦେଲେ, ତାଙ୍କ ମୃତ୍ୟୁ ହେଇଗଲା, ମୃତ୍ୟୁବରଣ କଲେ, ଆଉ ପୁଣି କେତେ ଗଛ ଥିଲା ସେ ସବୁ ପଡ଼ିଲା, ଦୂର ଦୂର ହେଇକି ପଡ଼ିଗଲା ସବୁ ପୁଣି। ତଥାପି ଏମାନଙ୍କ ବୁଦ୍ଧି ହେଉ ନାହିଁ, ତଥାପି ଏମାନଙ୍କ ବୁଦ୍ଧି ହେଉ ନାହିଁ, ପୁଣି ଯାଉଛନ୍ତି ଆକ୍ରମଣ କରିବା ପାଇଁ। ଏଇଭଳି ଭାବରେ ଲାଷ୍ଟ ଯେତେ ପର୍ଯ୍ୟନ୍ତ ଥିଲେ ଗଧ, ସବୁ ଗଧ ଏଇଭଳି ଭାବରେ ଭଗବାନ ଗୋଟିଏ ପରେ ଗୋଟିଏ, କୃଷ୍ଣ ବଳରାମ ଗୋଟିଏ ପରେ ଗୋଟିଏ, ଖେଳିଲା ଭଳିଆ ତାଙ୍କୁ ସବୁ ହତ୍ୟା କରିଦେଲେ, ତାଙ୍କୁ ଅବଶ୍ୟ ଉଦ୍ଧାର କଲେ, ଭଗବତ ଧାମକୁ ପ୍ରେରଣ କଲେ, ଛୋଟିଆ କଥା ନୁହଁ। ତେଣୁ ଏଇଠି କୁହାଯାଉଛି ହେ ନୃପ ଇତି ପ୍ରହର୍ଷୋଦୟାତ୍। ପରୀକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀ ଯେତେବେଳେ ବର୍ଣ୍ଣନା କରୁଛନ୍ତି ଏ ଲୀଳାକୁ, କେତେ ତାଙ୍କର ଆନନ୍ଦ ହେଉଛି କହିହେବ ନାହିଁ, କେତେ ଆନନ୍ଦ ହେଉଛି। ତେଣୁ ବହୁତ ଆନନ୍ଦରେ ନୃପ ବୋଲି ସମ୍ବୋଧନ କରୁଛନ୍ତି। ଯଦ୍ଵା ନୃପ ସିଏବ ଲୀଳୟା ରାଜନୁ ହି ମୃଗୟା କ୍ରୀଡ଼ା କୌତୁକେନ ମୃଗାନ୍ ଭ୍ରାନ୍ତି ଇତି ଆନୟା ଆସେ। ରାଜା ମଧ୍ୟ ପରୀକ୍ଷିତ ମହାରାଜ ମଧ୍ୟ ସେଇଭଳି ଭାବରେ ବୀର ଥିଲେ, ସେ ମଧ୍ୟ ବହୁତ ମୃଗୟା କରିଛନ୍ତି, ବହୁତ ମୃଗୟା କରିକିରି ସବୁ ପଶୁମାନଙ୍କୁ ସବୁ ହତ୍ୟା କରିଛନ୍ତି, ଖେଳରେ ଖେଳରେ ଲୀଳାରେ ଲୀଳାରେ ଅନାୟାସରେ ସବୁ ପଶୁମାନଙ୍କୁ ହତ୍ୟା କରିଛନ୍ତି। ଏତେ ଶକ୍ତି ଥିଲା ତାଙ୍କର। ତେଣୁ ଏଇଟାକୁ ସେ କହିଦେଲେ ସୁଖଦେବ ଗୋସ୍ୱାମୀ କହିଲେ ପରୀକ୍ଷିତ ତୁମେ ଯେଉଁଭଳି ଭାବରେ ନୃପ, ତୁମେ ଯେଉଁଭଳି ଭାବରେ ଲୀଳାରେ ଅସୁରମାନଙ୍କୁ ସଂହାର ଏଇ ପଶୁମାନଙ୍କୁ ସଂହାର କରୁଥିଲ, ଶିକାର କରୁଥିଲ, ଆଜି ଭଗବାନ କୃଷ୍ଣ ଏବଂ ବଳରାମ ସେଇଭଳି ଭାବରେ ଖେଳୁଛନ୍ତି, ଏଇଭଳି ଭାବରେ ଖେଳୁଛନ୍ତି। ତେଣୁ ତାପରେ କୁହାଯାଉଛି ପର ଶ୍ଳୋକରେ ଫଳ ପ୍ରକର ସଂକୀର୍ଣ୍ଣ ଫଳ ପ୍ରକର ସଂକୀର୍ଣ୍ଣ ଦୈତ୍ୟ ଦେହେର୍ଗତା ଶୁଭି ରାଜଭୂଷତାଳାଗ୍ରୈ ଘନୈରିବ ନଭସ୍ଥଳମ୍। ଏ ଶ୍ଳୋକରେ ପ୍ରବେଶ କଲେ ଆପଣଙ୍କ ଆଗରେ ସେ ଚିତ୍ର ହେଇଯିବ, ଭଗବାନ ଏଭଳି ସୁଖଦେବ ଗୋସ୍ୱାମୀ ଏଭଳି ବର୍ଣ୍ଣନା କରୁଛନ୍ତି ଲୀଳାଟାକୁ। ଫଳ ପ୍ରକର ସଂକୀର୍ଣ୍ଣ, ବହୁତ ଗଛ ଥିଲା, ବହୁତ ସବୁ ତାଳ ପାଚିକି ରହିଥିଲା, ସବୁ ଚାରିଆଡ଼େ ଫଳ ସବୁ ବିଛେଇ ହେଇଗଲା। ଫଳ ପ୍ରକର ସଂକୀର୍ଣ୍ଣ ଦୈତ୍ୟ ଦେହି ଗତା ଶୁଭି, ଦୈତ୍ୟ ମଧ୍ୟ ସେଇଠି ସେ ପଡ଼ିଛନ୍ତି, ଦୈତ୍ୟ ସବୁ କଳା କଳା ଦୈତ୍ୟ ସବୁ ରହିଛନ୍ତି, ମାନେ ଏଇ ଯେଉଁ ଅସୁରମାନେ ଗଧ କଳା କଳା ଅସୁର ଗଧ ଏସବୁ ଅସୁର ସବୁ ଥିଲେ, କଳା କଳା ହେଇକି ରହିଛନ୍ତି, ଇଏ ସବୁ ଲାଲ ଲାଲ ହେଇକି ପଡ଼ିଛି, ତାଳ ପାତି ଯାଇଛି ଲାଲ ବା ହଳଦିଆ ଏଇଭଳି ଭାବରେ ତାଳ ସବୁ ରହିଛି, ଇଏ ସବୁ କଳା କଳା ଅସୁରମାନେ ସବୁ ରହିଛନ୍ତି। ଗତା ଅଶୁଭି, କାହାର ଆଉ ଅଶୁ ନାହିଁ, ଜୀବନ ନାହିଁ, ଅଶୁ କହିଲେ ପ୍ରାଣବାୟୁ, ଅଶୁଭି ଗତାଶୁ ନ ଗତାଶୁ ନାମ ଶୁଣୁଛନ୍ତି ପଣ୍ଡିତ ଭଗବତ ଗୀତା ପ୍ରଥମେ କହିଲେ ଭଗବାନ ଅର୍ଜୁନଙ୍କୁ, ତୁମେ ବହୁତ ବିଦ୍ୱାନ ବୋଲି କଥା କହୁଛ, ଯେଉଁମାନେ ବିଦ୍ୱାନ ସେମାନେ ଏଇ ଜୀବନ ବଞ୍ଚିଲା କି ମଲା ଶରୀର ବିଷୟରେ ଚିନ୍ତା କରନ୍ତି ନାହିଁ, ଗତାଶୁ ନ ଗତାଶୁ ନାମ ଶୁଣୁଛନ୍ତି ପଣ୍ଡିତା, ତେଣୁ ଇଏ ସବୁ ଆଙ୍କର ପ୍ରାଣବାୟୁ ଚାଲିଗଲା। ଏଇଭଳି ଭାବରେ ଭଗବାନ ବ୍ୟବସ୍ଥା କଲେ ଦୈତ୍ୟ ଦେହି ଗତାଶୁ ହି ରରାଜ ଭୂଷତାଳାଗ୍ରେଇ, ଭୂଭୂମି ରରାଜ ବହୁତ ସୁନ୍ଦର ଦେଖାଯାଉଛି, ସୁଖଦେବକୁ ସେ ବର୍ଣ୍ଣନା କରୁଛନ୍ତି, ରରାଜ ଭୂ ଶତାଳାଗ୍ରେଇ, ତାଳ ଗଛ ଗୁଡ଼ାକ ମଧ୍ୟ ପଡ଼ିଯାଇଛି, ତାଳ ଗଛ ପଡ଼ିଛି, ତାଳ ପଡ଼ିଛି ଏବଂ ଏମାନେ ସବୁ ପଡ଼ିଛନ୍ତି। ଏଭଳି ଭାବରେ ତାଳ ଗଛ ତାଳଗ୍ରହୀ ଏବଂ ଯେମିତି ଘନ ଘନେଇ କଲି ମେଘ ଦ୍ୱାରା ଆକାଶ ନବ ତାଳ ଆକାଶ ଯେଉଁଭଳି ଭାବରେ ମେଘରେ ଦ୍ୱାରା ଆବୃତ ହୋଇଗଲେ ଯେଉଁଭଳି ଦେଖାଯାଏ ସେଭଳି ଭାବରେ ଏ ଭୂମି ସେଭଳି ଭାବରେ ଦେଖାଯାଉଛି। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ମତ ଅନୁସାରେ ଅସୁରମାନଙ୍କ ଦେହ କୃଷାବ ନୀଳମେଘ ପରି କୃଷ୍ଣବର୍ଣ୍ଣ ଥିଲା, ନୀଳମେଘ ପରି ତାଙ୍କର ଶରୀର ଥିଲା ଏଇ ଅସୁରମାନଙ୍କର, ଏବଂ ସେମାନଙ୍କ ଦେହରୁ କ୍ଷରିତ ପ୍ରଚୁର ପରିମାଣର ରକ୍ତ ମନେ ହେଉଥିଲା ଯେପରି ଉଜ୍ଜ୍ୱଳ ଲାଲ ମେଘ ପରି, ଉଜ୍ଜ୍ୱଳ ଲାଲ ମେଘ ଯେଉଁ ରହିଥିବ ସୂର୍ଯ୍ୟଙ୍କର କିରଣ ଯଦି ଆସିବ ମେଘ ଯଦି ହେଇଥିବ ସେ ଲାଲ ଦେଖାଯିବ, ସେଇଭଳି ଦେଖାଯାଉଛି ଲାଲ ମେଘ ଭଳି ରହିଛି ତାଳବନଟା। ଏହିପରି ଭାବରେ ସମଗ୍ର ଦୃଶ୍ୟଟି ଥିଲା ଅତ୍ୟନ୍ତ ସୁନ୍ଦର, ରାମ ଏବଂ କୃଷ୍ଣ ଆଦି ତାଙ୍କର ବିଭିନ୍ନ ରୂପରେ ପରମେଶ୍ୱର ଭଗବାନ ସର୍ବଦା ଜଡ଼ାତୀତ, ଏବଂ ସେ ଯେତେବେଳେ ନିଜର ପ୍ରାକୃତ ଲୀଳା ବିଳାସ ସମ୍ପୂର୍ଣ୍ଣ କରନ୍ତି, ଏପରିକି ଭଗବାନ ଯେତେବେଳେ ଦୁର୍ଦ୍ଦାନ୍ତ ଗର୍ଦ୍ଧବ ରୂପୀ ଅସୁରମାନଙ୍କୁ ବଦ୍ଧ କରିବା ପରି ନିଶ କାର୍ଯ୍ୟ ଅନୁଷ୍ଠାନ କରନ୍ତି ସେତେବେଳେ ବି ତାର ଫଳ ସର୍ବଦା ସୁନ୍ଦର ଏବଂ ଦିବ୍ୟ ହୋଇଥାଏ। ଭଗବାନଙ୍କ ଦ୍ୱାରା ଲୀଳାଟି ହେଲା, ଭକ୍ତମାନେ ସେଇଟା ଆସ୍ୱାଦନ କରି ଭଗବାନ ଯାହା କଲେ ସେଇଟା ସୁନ୍ଦର, ଭଗବାନ ଚୋରି କଲେ ସୁନ୍ଦର, ଯୁଦ୍ଧରୁ ପଳାଇଗଲେ ସୁନ୍ଦର, ଯାହା କଲେ ସବୁ ସୁନ୍ଦର, ଅନ୍ୟ ଅନ୍ୟ ଗୋପମାନଙ୍କ ସ୍ତ୍ରୀ ସହିତ ନୃତ୍ୟ କଲେ ସୁନ୍ଦର, ଯାହା କଲେ ଭଗବାନ ଏ ଭକ୍ତମାନେ ସେଟାକୁ ଆସ୍ୱାଦନ କରିବେ ଏଇଭଳି ଭାବରେ। ଭଜେ ପ୍ରସିଦ୍ଧମ ନବନୀତ ଚୌରମ ଗୋପାଙ୍ଗନାଞ୍ଚ ଦୁକୂଳ ଚୌରମ ଅନେକ ଜନ୍ମାର୍ଜିତ ପାପ ଚୌରମ ଚୌରାଗ୍ରଗଣ୍ୟଂ ପୁରୁଷଂ ନମାମି। ଏ ଯେଉଁ ପୁରୁଷୋତ୍ତମ ମାସରେ ଏଇ ଗୀତଟାକୁ ବୋଲନ୍ତି, ଏଇ କବିତାଟା ଏଇ ସଙ୍ଗୀତକୁ ଆମେ ବୋଲିଦେଲେ ଭଗବାନଙ୍କ ବ୍ୟବସ୍ଥାରେ ହେଇଗଲା। ଭଗବାନ ଯାହା କଲେ ମଧ୍ୟ ଭକ୍ତମାନେ ସେଇଟାକୁ ପୂଜା କରିବେ, ଭଗବାନ ପ୍ରଭୁ ଆପଣ କେତେ ସୁନ୍ଦର, ଆପଣ ନବନୀତ ଚୋର, ଆପଣ ଚୋର, ଆପଣ ଲହୁଣୀ ଚୋରି କରୁଥିଲେ, ଆପଣ ମା ଆପଣଙ୍କୁ ବାନ୍ଧିଲେ, ଆପଣ ଦାମୋଦର, ଆପଣ ବହୁତ ସୁନ୍ଦର, ଆପଣ ବହୁତ ପ୍ରଶଂସନୀୟ। ଏଇଭଳି ଭାବରେ ଭଗବାନ ଯାହା କଲେ ମଧ୍ୟ ବ୍ରଜେ ପ୍ରସିଦ୍ଧମ ନବନୀତ ଚୌରମ। ଭଗବାନ ଯେତେବେଳେ ଅଢ଼େଇ ବର୍ଷ ତିନି ବର୍ଷ ପର୍ଯ୍ୟନ୍ତ ଛୋଟ ପିଲା ହୋଇଥିଲେ, ଟିକେ ଟିକେ ଧୀରେ ଧୀରେ ଚାଲୁଥିଲେ, ଏଇଭଳି ଭାବରେ ଯାଇକି ଚୋରି କରିବା ଆରମ୍ଭ କଲେ ଭଗବାନ। ଫାଷ୍ଟ ଆରମ୍ଭ କଲେ ଚୋରି। ଆମର ଜଣେ କଥା ଆମେ କଥାରେ କହିଛି, ଏ ଯେଉଁ ରହିଛନ୍ତି ଚାଣକ୍ୟ କହିଥିଲେ, ଯେଉଁମାନେ ଭକ୍ତମାନେ ତାଙ୍କର ଦିନ ତିନି ତ୍ରିସନ୍ଧ୍ୟା ଯେଉଁ ରହିଛି, ଆମେ ଭୋର ଭୋର କହୁ ତ୍ରିସନ୍ଧ୍ୟାନ, ତିନି ସନ୍ଧ୍ୟାରେ ଆମେ ଗୁରୁଦେବଙ୍କୁ ସ୍ମରଣ କରୁଛେ, ଏବଂ ଗୁରୁଦେବଙ୍କୁ ସ୍ମରଣ କରିବା ସହିତ ଆଉ କ'ଣ କରୁଛନ୍ତି ଭକ୍ତମାନେ ନା, ସକାଳ ହୋଇଗଲେ ସେମାନେ କ'ଣ ପୋଷା ଖେଳ ଦୌତ ଦୌତ୍ୟ ପ୍ରସଙ୍ଗ, ଦୌତ୍ୟ କ୍ରୀଡ଼ା, ମହାଭାରତ ମହାଭାରତ ଭଗବତ ଗୀତା ପାଠ କରିବେ ଶୁଣିବେ, ଦୌତ୍ୟ କ୍ରୀଡ଼ା, ମଧ୍ୟାହ୍ନରେ ସ୍ତ୍ରୀ ପ୍ରସଙ୍ଗ, ମଧ୍ୟାହ୍ନରେ ସ୍ତ୍ରୀ ପ୍ରସଙ୍ଗ ମାନେ ସୀତା ଇତ୍ୟାଦି ଯେଉଁ ରାମାୟଣ, ରାମାୟଣ ସବୁ ଶ୍ରବଣ କରିବେ, ସୀତାଙ୍କୁ ଇଏ କଲେ ମନ୍ଦିରରେ ମନା କଲେ, ସୀତାଙ୍କୁ ସେ ଆଣିଲେ, ଏଇଭଳି ଭାବରେ କେତେ କ'ଣ ସବୁ ହେଇଗଲା ସ୍ତ୍ରୀ ପ୍ରସଙ୍ଗ। ଯେଉଁ ରହିଛନ୍ତି କିଏ ନା ଯେଉଁ ବାଳି, ସେ ସୁଗ୍ରୀବଙ୍କର ସ୍ତ୍ରୀଙ୍କୁ ହରଣ କଲେ, ତାରା ରୋମା, ଏସବୁ ବହୁତ ସ୍ତ୍ରୀ ପ୍ରସଙ୍ଗ ରହିଛି ରାମାୟଣରେ, ମଧ୍ୟାହ୍ନରେ ସ୍ତ୍ରୀ ପ୍ରସଙ୍ଗ ଶୁଣିବା ଭକ୍ତମାନେ, ଏଇଭଳି ଭାବରେ ସମୟ କଟାନ୍ତି ତାଙ୍କର। ରାତିରେ ରାତିରେ କ'ଣ, ରାତିରେ ହେଉଛି କ'ଣ ଚର ପ୍ରସଙ୍ଗ, ରାତିରେ ଚର ପ୍ରସଙ୍ଗ, ବର୍ତ୍ତମାନ ଆମେ ଚର ପ୍ରସଙ୍ଗ ଶୁଣୁଛେ। ନବନୀତ ଚୌର ଚୌରାଗ୍ରଗଣ୍ୟଂ, ଏ ପୁରୁଷୋତ୍ତମ ମାସରେ ଭଗବାନଙ୍କ ଏଇ ଭଗବାନ ଚୋର ଶ୍ରେଷ୍ଠ ଚୋର ଶ୍ରେଷ୍ଠ ଏଇଟା ଯଦି ବୋଲିଲେ ଭଗବାନ ବହୁତ ପ୍ରସନ୍ନ ହେଇଯାଆନ୍ତି। ଚୋରାଗ୍ରଗଣ୍ୟଂ ପୁରୁଷଙ୍ଗ ନମାମି, ଏଇଭଳି ଭାବ ମାସ ରହିଛି ପୁରୁଷୋତ୍ତମ ମାସ। ପୁରୁଷୋତ୍ତମ ମାସରେ ଭଗବାନଙ୍କର ଗୁଣଗାନ କ'ଣ କରାଯାଉଛି ନା, ଭଗବାନ ଚୋରି କଲେ, ଭଗବାନ ଜଣେ ଚୋର, ଏଇଭଳି ଭାବରେ ଭଗବାନଙ୍କୁ ପ୍ରଶଂସା କରାଯାଉଛି, ଲୀଳାଗାନ କରାଯାଉଛି, ଏସବୁ ଜିନିଷ ଏଥିରେ ଶୁଣିଲେ ଭଗବାନ ବହୁତ ଖୁସି ହେଇଯିବେ। ତେଣୁ ସାରା ପୃଥିବୀରେ ଲୋକମାନେ ଏସବୁ ଭକ୍ତମାନେ ଭଗବାନଙ୍କ ଏହି ଲୀଳାକୁ ଗାନ କରୁଛନ୍ତି। ସମସ୍ତେ ବୋଲନ୍ତୁ, ବ୍ରଜେ ପ୍ରସିଦ୍ଧମ ନବନୀତ ଚୌରମ, ବ୍ରଜେ ପ୍ରସିଦ୍ଧମ ଗୋପାଙ୍ଗନାଞ୍ଚ ଦୁକୂଳ ଚୌରମ, ଗୋପାଙ୍ଗନାଞ୍ଚ ଦୁକୂଳ ଚୌରମ ଅନେକ ଜନ୍ମାର୍ଜିତ ପାପ ଚୌରମ, ଅନେକ ଜନ୍ମାର୍ଜିତ ପାପ ଚୌରମ ଚୌରାଗ୍ରଗଣ୍ୟଂ ପୁରୁଷଂ ନମାମି, ଚୌରାଗ୍ରଗଣ୍ୟଂ ପୁରୁଷଂ ନମାମି। ପୁରୁଷୋତ୍ତମ ମାସରେ ଏଇଟାକୁ ବୋଲିଲେ ଭଗବାନ ଖୁସି ହେଇଯାଆନ୍ତି। ପୁରୁଷୋତ୍ତମ ସିଏ ପୁରୁଷୋତ୍ତମଙ୍କ ଲୀଳା ଆମେ ଶୁଣୁଛେ, ବିଭିନ୍ନ ଲୀଳା ରହିଛି ପୁରୁଷୋତ୍ତମଙ୍କର, ଯେଉଁଟା ସାଧାରଣ ବ୍ୟକ୍ତିମାନଙ୍କ ଦ୍ୱାରା ନିନ୍ଦନୀୟ, ଭକ୍ତମାନେ ସେଇଟାକୁ ପ୍ରଶଂସା କରିବେ, ସାଧାରଣ ବ୍ୟକ୍ତିମାନେ କହିବେ ଇଏ ଚୋରଟା, ଚୋର ବିଷୟରେ ଯେମିତି ଆମର କହୁଥିଲେ ଇଏ କ'ଣ ତା ନାଁ ହେଉଛି କ'ଣ ଚେତିରାଜ ଶିଶୁପାଳ, ସେ ଭଗବାନ କୌଣସି ଗୁଣ ଦେଖିପାରୁନଥିଲେ, ସବୁ ପ୍ରକାର ନିନ୍ଦା କରୁଥିଲେ, କାରଣ ଭଗବାନ ଲୀଳା ଏଭଳି, ଅସୁରମାନେ ମୋହିତ ହେବେ, ଭକ୍ତମାନେ ସେଥିରେ ଆନନ୍ଦିତ ହେବେ, ଏଭଳି ଭଗବାନ ଲୀଳା। ଏକ ସମୟରେ ସେଇ ଲୀଳା, ଗୋଟିଏ ଲୀଳା ଭଗବାନ ଚୋରି କଲେ, ସେଇ ଲୀଳାକୁ ଅସୁରମାନେ ସେଇଟାକୁ ନିନ୍ଦା କରିବେ, ଇଏ ଗୋଟିଏ ଚୋରଟା ପ୍ରସିଦ୍ଧ ଚୋର, ଆଉ ଭକ୍ତମାନେ ସେଇଟାକୁ ପ୍ରଶଂସା କରିବେ, ଏଇଭଳି ଭାବ ଭଗବାନଙ୍କ ଲୀଳା। ତେଣୁ ଭଗବାନଙ୍କ ଲୀଳା ବୁଝିବା ଏତେ ସହଜ ନୁହଁ। ଆମେ ଯଦି ଅନ୍ୟମାନଙ୍କ କଥା ଶୁଣିବା ତାହେଲେ କହିବା ଇଏ କି ଭଗବାନ, ଇଏ କି ଭଗବାନ, ଏ ଚୋରଟା ତାକୁ ଭଗବାନ ବୋଲି କହି ବୁଝା କରୁଛନ୍ତି। ତେଣୁ ଭଗବାନ ବିଷୟ ଜାଣିବା ହେଲେ ତଦ୍ବିଧି ପ୍ରଣିପାତ ପରିପ୍ରଶ୍ନେନ ସେବୟା ଉପଦେଖ୍ୟନ୍ତି ଯେତେ ଜ୍ଞାନ ଜ୍ଞାନୀନ ତତ୍ତ୍ୱଦର୍ଶିନ, ଯେ ଭଗବାନ ତତ୍ତ୍ୱକୁ ଜାଣିଛନ୍ତି ତାଙ୍କଠାରୁ ଆମେ ଶୁଣିବା ଏସବୁ କଥା ବୁଝିବା, ନହେଲେ ବୁଝିପାରିବା ନାହିଁ। ଶତକଡ଼ା ଅନୁସୂତ ଲୋକ ଅନୁସୂତ ଭାଗ ଲୋକମାନେ ବୁଝିପାରନ୍ତି ନାହିଁ, ସେ ଖାଲି ଗାଳି କରିବେ, ଭଗବାନ ନିନ୍ଦା କରିବେ, କଂସ ରାବଣ ଇତ୍ୟାଦି ସେମାନେ ଏହି ଚୋରଟା ଏ ତାର ସବୁ ପ୍ରକାର ନିନ୍ଦା ସବୁ ପ୍ରକାର କୌଣସି ଭଲ ଗୁଣ ନାହିଁ, ଗୋଟିଏ ହେଲେ ବି ଗୁଣ ଗୁଣ ନାହିଁ, ସେ ଦେଖିପାରୁନଥିଲେ ଭଗବାନଙ୍କର ଗୁଣେଇ ହୀନା ବୋଲି କହିଲା ଶିଶୁପାଳ କହିଲା ଗୋଟିଏ ବି ଗୁଣ ନାହିଁ, ଗୋଟିଏ ହେଲେ ଗୁଣ ଥାନ୍ତି ସେଇଟା କହିଥାନ୍ତି, ନା ଗୁଣେଇ ହୀନା କୌଣସି ଗୁଣ ନାହିଁ ତାର। କିନ୍ତୁ ସରସ୍ୱତୀ ଦେବୀ ତାର ଅର୍ଥ ଆଉ ଗୋଟେ କରିଦେଲେ ଗୁଣେଇ ହୀନା, ଗୁଣେଇ ହୀନା କହିଲେ ତ ଦେଖିବାକୁ ପଡ଼ିବ କ'ଣ, କିନ୍ତୁ ଏ ଗୁଣରୁ ଉର୍ଦ୍ଧ୍ୱରେ ସିଏ ତ୍ରିଗୁଣରୁ ଉର୍ଦ୍ଧ୍ୱରେ ଭଗବାନ ଗୁଣେଇ ହୀନା ଏମିତି ହବ। ଯେଉଁ ନିନ୍ଦା ସବୁ କରିଛନ୍ତି ଭାଗବତମରେ ଇନ୍ଦ୍ରଠୁ ଆରମ୍ଭ କରି ବହୁତ ବ୍ୟକ୍ତିମାନେ ନିନ୍ଦା କରିଛନ୍ତି, ଅନ୍ୟମାନଙ୍କ କଥା କ'ଣ କହିବା, ଇନ୍ଦ୍ର ଭଳି ଦେବତାମାନେ ନିନ୍ଦା କଲେ ଭଗବାନଙ୍କୁ, ଦଶମ ସ୍କନ୍ଦ ଚବିଶ ଅଧ୍ୟାୟରେ ଆସିବ ସେ କଥା, ଚବିଶ ପଚିଶ ଅଧ୍ୟାୟରେ ଭଗବାନଙ୍କୁ ନିନ୍ଦା କରୁଛନ୍ତି। କିନ୍ତୁ ଭଗବାନ ସେ ସରସ୍ୱତୀ ଦେବୀ ଭଗବାନଙ୍କର ଶକ୍ତି ତାଙ୍କର ପତ୍ନୀ ସେ ନିନ୍ଦାକୁ ପ୍ରଶଂସା କରିଦେବେ, ନିନ୍ଦାକୁ ପ୍ରଶଂସା କରିଦେବେ। ନିନ୍ଦା ଅନ୍ୟମାନେ କହିବେ ଏଇଟା ନିନ୍ଦା କଲେ, କିନ୍ତୁ ସେ ଭକ୍ତମାନେ ଜାଣିବେ ଏଇଟା ଭଗବାନ ପ୍ରଶଂସା ହେଲା, ଭଗବାନ ଲୀଳା ଏଇଭଳି ଭାବରେ। ତେଣୁ ଏଇଭଳି ଭାବରେ ଯେଉଁ ରହିଛି ଫଳ ପ୍ରକର୍ଷ ପ୍ରକର ସଂକୀର୍ଣ୍ଣ ଦୈତ୍ୟ ଦେହେଇ ଗତା ଶୁଭି ରାଜଭୂ ସ୍ୱତାଳା ଦେଇ ଘନେଇ ରିବ ନଭସ୍ଥଳମ୍। ଆଉ ସୁଖଦେବ ଗୋସ୍ୱାମୀ ଦେଖିକି ବହୁତ ଆନନ୍ଦିତ ହେଇଯାଉଛନ୍ତି, ବହୁତ ସୁନ୍ଦର ତାଙ୍କ ଶୋଭା ଲାଗୁଛି, ସେ ଦେଖୁଛନ୍ତି ତାଙ୍କ ଆଖି ଆଗରେ ସେସବୁ ହେଇଯାଉଛି ଲୀଳାଟି ସେ ଦେଖିପାରୁଛନ୍ତି। ଯିଏ ଏଇଭଳି ଭାବରେ ସଂସ୍କୃତ ପଢ଼ିବେ ବୁଝିବେ ସେ ଦେଖିପାରିବେ ସେଇଭଳି ଭାବରେ ଲୀଳା ଏଇଭଳି ଭାବରେ ହେଇଛି, ବହୁତ ସୁନ୍ଦର ଦେଖାଯାଉଛି ସେ ସ୍ଥାନ ତାଳବନ। ଆମର ବର୍ଣ୍ଣନାରେ ଠିକ୍ ଭାବରେ ବର୍ଣ୍ଣନା କରିପାରୁନୁ, ସେଥିପାଇଁ ଅନ୍ୟମାନେ ଦେଖିପାରୁଛନ୍ତି ବା ଦେଖିପାରୁନାହାନ୍ତି ମୁଁ କହିପାରିବି ନାହିଁ, କିନ୍ତୁ ସଂସ୍କୃତ ଯେଉଁମାନେ ପ୍ରବେଶ କରିବେ ସେ ଦେଖିପାରିବେ ଏଇଭଳି ଲୀଳା ହେଇଛି ତାଳବନ ଏଇଭଳି ଭାବରେ ଶୋଭିତ ହେଉଛି। କିଭଳି ଭାବରେ ନା ଏ ଯେଉଁ କହିଲେ ଲାଲ ମେଘ ଭଳି, ଲାଲ ମେଘ ଏମାନେ ଯେଉଁ ତାଙ୍କ ଶରୀର ରହିଛି ଗର୍ଦ୍ଧମାନଙ୍କ ଶରୀର କୃଷ୍ଣ ବର୍ଣ୍ଣ ବା ମେଘ ବର୍ଣ୍ଣ ଭଳି ରହିଛି, ଆଉ ତାଙ୍କ ଶରୀରରୁ ରକ୍ତ ବାହାରିକିରି ଲାଲ ଦେଖାଯାଉଛି, ଲାଲ ମେଘ ଭଳି ରହିଛି ସେ ଏତେ ସୁନ୍ଦର ଦେଖାଯାଉଛି। ଏବଂ ସମଗ୍ର ଦୃଶ୍ୟ ରାମ ଏବଂ କୃଷ୍ଣ ଏଭଳି ଭାବରେ ଭଗବାନ ଲୀଳା ସବୁ କରନ୍ତି, ଏସବୁ ଦିବ୍ୟ ଯେଉଁ ହତ୍ୟା କଲେ ମଧ୍ୟ ତାଙ୍କ ପ୍ରତି କୃପା କରନ୍ତି, ସେଥିପାଇଁ ଭଗବାନ ସବୁବେଳେ କ'ଣ ଭଗବାନ ସବୁବେଳେ ମଙ୍ଗଳମୟ, ସେ କାହାର ଅମଙ୍ଗଳ କରନ୍ତି ନାହିଁ। ମଙ୍ଗଳଂ ଭଗବାନ ବିଷ୍ଣୁ ମଙ୍ଗଳଂ ଗରୁଡ଼ଧ୍ୱଜ ମଙ୍ଗଳଂ ପୁଣ୍ଡରୀକାକ୍ଷ ମଙ୍ଗଳଂ ପୁରୁଷୋତ୍ତମ, ଇଏ ଗୋଟେ ପୁରୁଷୋତ୍ତମ ମାସର ଇଏ ଗୋଟେ ମନ୍ତ୍ର, ପୁରୁଷୋତ୍ତମ କଥା କୁହାଗଲା ମଙ୍ଗଳ, ଯେତେ ପୁରୁଷୋତ୍ତମ ଶବ୍ଦ ଅଛି ସବୁ ଆମେ ବୋଲିବା ସବୁ ଏଇ ପୁରୁଷୋତ୍ତମ ମାସରେ ମଙ୍ଗଳଂ ପୁରୁଷୋତ୍ତମ। ତେଣୁ ଏ ପୁରୁଷୋତ୍ତମ ପୁରୁଷମାନଙ୍କୁ ତ ଶ୍ରେଷ୍ଠ, ସେ ଯାହା ଲୀଳା କଲେ ତାକୁ ବୁଝିବାକୁ ପଡ଼ିବ, ଏ ଲୀଳାର ସବୁ ବହୁତ ତତ୍ତ୍ୱ ରହିଛି। ଆମର ଭକ୍ତିମନ ଠାକୁର ଏସବୁ ଅର୍ଥ ପ୍ରକାଶ କରିଛନ୍ତି, କ'ଣ ପାଇଁ ଲୀଳାଟି କଲେ ଭଗବାନ ଏସବୁ ଅନର୍ଥକୁ ଦୂର କରୁଛନ୍ତି, ଆମ ଭିତରେ ଯେଉଁ ସବୁ ଅନର୍ଥ ରହିଛି ଏହି ଲୀଳା ଶୁଣିଲେ ସେ ଅନର୍ଥ ସବୁ ଚାଲିଯିବ। ଏ ତତ୍ତ୍ୱ ଲୀଳା ଏବଂ ତତ୍ତ୍ୱ ଦୁଇଟି ଜିନିଷ ରହିଛି। ଆମର ଶ୍ରୀଶ୍ରୀମଦ ଗୌରବନ୍ଦୁ ସ୍ୱାମୀ ମହାରାଜ କହନ୍ତି ଭଗବାନଙ୍କର ଯେଉଁ ଲୀଳା ସବୁ ବର୍ଣ୍ଣନା କରାଯାଇଛି ଦଶମ ସ୍କନ୍ଧରେ ତାକୁ ତତ୍ତ୍ୱରେ ବୁଝିବା ପାଇଁ ଏକାଦଶ ସ୍କନ୍ଧ ପଢ଼ିବାକୁ ପଡ଼ିବ, ଆଉ ଯଦି ନ ବୁଝିବା ତାହେଲେ ଆମର ପତନ ହେଇଯିବ। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ଅହମ୍ ହି ସର୍ବଜ୍ଞାନ ଭୋକ୍ତା ଚ ପ୍ରଭୁରେବ ଚ ନ ତୁମାମ ଅଭିଜାନାଦି ତତ୍ତ୍ୱେ ନା ତଶ୍ଚବନ୍ତି ତେ। ଭଗବାନ ହେଉଛନ୍ତି ଉପଭୋଗକାରୀ, ଏଇଟାକୁ ଯେଉଁମାନେ ବୁଝିପାରନ୍ତି ନାହିଁ ତତ୍ତ୍ୱରେ ତାଙ୍କର ପତନ ହେଇଯାଏ, ତତ୍ତ୍ୱେ ନା ତଶ୍ଚବନ୍ତି ତେ। ତେଣୁ ଭଗବାନ ତତ୍ତ୍ୱ ଏ ଲୀଳାଟି ଯେଉଁ କହିଲେ ଆର କ'ଣ ତତ୍ତ୍ୱ, ଏଇ ତତ୍ତ୍ୱ ଆମ ଭିତରେ ଯେଉଁ ସବୁ ଅସୁର ରହିଛନ୍ତି, ଆମ ଭିତରେ ଗର୍ଦ୍ଧବ ଅସୁର ରହିଛି, ଗର୍ଦ୍ଧବ ଅସୁର କିଏ ଏ ଅସୁରକୁ ନାଶ କରିବେ ଭଗବାନ ଲୀଳା ଶ୍ରବଣ ମାଧ୍ୟମରେ ଆମର ଅନର୍ଥ ଦୂର ହେବ। ଏ ଖାଲି କଥା ଶୁଣିକି ଆନନ୍ଦ ପ୍ରାପ୍ତ ହେଉଛୁ ତାହା ନୁହଁ, ଆମର ଅନର୍ଥ ସବୁ ମଧ୍ୟ ଦୂର ହେଇଯାଉଛି ଭଗବାନ କଥାରେ। ଏଭଳି ସବୁ ଲୀଳା ଅଛି ଭଗବାନଙ୍କର, ଅନେକ ତାହାର କଥା ଶ୍ରବଣ ମହାତ୍ମ୍ୟ ସବୁ ରହିଛି। ତେଣୁ ଏସବୁ ଦିବ୍ୟ ତୟୋସ୍ତତ୍ସୁ ମହତ୍କର୍ମ ନିଶମ୍ୟ ଦୁଗ୍ଧାଦୟ ମୁମୁଚୁ ପୁଷ୍ପବର୍ଷାଣି ଚକ୍ରୋର୍ବାଦ୍ୟାନି ତୁଷ୍ଟୁଭୁ। ମନୁଷ୍ୟମାନେ କଥା କ'ଣ କହିବା, ଭକ୍ତମାନ କଥା କ'ଣ କହିବା, ଦେବତାମାନେ ଦେବତାମାନେ ମଧ୍ୟ ଭଗବାନ ଭକ୍ତ, ଦେବତାମାନେ ଭୟ କରି ରହିଥିଲେ ମନୁଷ୍ୟମାନଙ୍କ କଥା କ'ଣ କହିବା, ଦେବତାମାନେ ଭୟ କରି ରହିଥିଲେ ଏଇ ଅସୁରମାନଙ୍କୁ, ଏତେ ଶକ୍ତି ଥିଲା ତାଙ୍କର। ଦେବତାମାନେ କେତେ ଉନ୍ନତ ସ୍ତରରେ ଅଛନ୍ତି ତଥାପି ସେ ଆଙ୍କୁ ଭୟ କରୁଥିଲେ। ଆଜି ଭଗବାନ ଲୀଳା ଦେଖିକରି ତୟୋସ୍ତତ୍ସୁ ମହତ୍କର୍ମ, ଏ ବହୁତ ସୁମହାନ କର୍ମ, ବହୁତ ମହାନ କର୍ମ ଭଗବାନଙ୍କର, ଏ ସାଧାରଣ କର୍ମ ନୁହଁ, ସୁମହତ୍କର୍ମ ନିଶମ୍ୟ ବିବୁଧାଦୟ। ବିବୁଧା କହିଲେ ବିବୁଧାସୁରା, ଏ ଅସୁର ଦେବତାମାନଙ୍କର ବିଭିନ୍ନ ନାମ ସବୁ ରହିଛି, ତାର ଗୋଟେ ନାମ ହେଉଛି ବିବୁଧା। ବିବୁଧା ଆଧେୟ କହିଲେ ଆଉ ସବୁ ଯେତେ ରହିଲେ ଗନ୍ଧର୍ବ ଚାରଣ ଇତ୍ୟାଦି ବିଦ୍ୟାଧର ଇତ୍ୟାଦି, ଏମାନେ ସବୁ ଦେଖୁଛନ୍ତି ଭଗବାନ ଲୀଳାକୁ। ଭଗବାନ ଲୀଳା ହେଉଛି, ଆଗରୁ କିଛି ଖବର ଦିଆଯାଇନଥିଲା ଦେବତାମାନଙ୍କୁ, ଆମର ଏଇଟା ଏଇ ସମୟରେ ଆମକୁ ସମୟରେ ଆମ ମୁହୂର୍ତ୍ତରେ ଏଇ ଲୀଳା ହେବ, କିନ୍ତୁ ସେମାନେ ସବୁ ଜାଣନ୍ତି। ଦେବତାମାନେ ସମସ୍ତଙ୍କ ଶରୀର ଭିତରେ ରହିଛନ୍ତି, ଶୁଣୁଥିଲେ ନା, ବ୍ରହ୍ମା ପ୍ରାର୍ଥନା କରୁଥିଲେ ଏକାଦଶ ଇନ୍ଦ୍ରିୟ, ଆମର ଇନ୍ଦ୍ରିୟମାନଙ୍କର ଦେବତାମାନେ ରହିଛନ୍ତି, ତେଣୁ ଦେବତାମାନେ ସବୁ ଖବର ପାଉଛନ୍ତି ସାଙ୍ଗେ ସାଙ୍ଗେ କ'ଣ ହେବ, ଭଗବାନ ଏଇ ଲୀଳା କରିବେ, ଚାଲ ଧାଇଁଲେ। ସବୁ ଆସିବା ପାଇଁ ସବୁ ବହୁତ ସମୟ ଲାଗିବ ନାହିଁ, ବିମାନରେ ବସିଲେ ଚାଲିଲେ, ଷ୍ଟାର୍ଟ କରିବା ପାଇଁ ସମୟ ଲାଗିବ ବା ଠେଲିବାକୁ ପଡ଼ିବ, ଏସବୁ କିଛି ନାହିଁ। ମନଗହ ମନରେ ଚାହିଁଦେଲେ ବିମାନ ସବୁ ଆକାଶରେ ଥିବ, ତଳେ ରହିବ ନାହିଁ, ଆକାଶରେ ସବୁ ରହିଥିବ ବିମାନ। ଏସବୁ ବର୍ଣ୍ଣନା କରାଯାଇଛି ଦଶ ଅଷ୍ଟମ ସମୟ ପନ୍ଦର ଅଧ୍ୟାୟରେ, ହଜାର ହଜାର ବିମାନ ସବୁ ରହିଛି, କେତେ ହିସାବ ରହିନି, ତାର ଗୋଟେ ରହିଛନ୍ତି ଗୋଟେ ରୂପାତ ମହାରାଜ କହିଛନ୍ତି, ଭୁଲିଗଲି। ଏସବୁ ବିମାନ ସବୁ ଆକାଶରେ ରହିଥିବେ, ଆଉ ଯେତେବେଳେ ଇନ୍ଦ୍ର ଚାହିଁବେ ଯିବା ପାଇଁ ବିମାନକୁ ସ୍ମରଣ କରିବେ, ବିମାନ ଆସି ପହଞ୍ଚିଯିବ, ତାଙ୍କ ପାଖରେ ଆସି ପହଞ୍ଚିଯିବ। ଇନ୍ଦ୍ରଦେବ ତାଙ୍କ ପତ୍ନୀଙ୍କ ସହିତ ସଚିଙ୍କ ସହିତ ବସି ବିମାନ ଚାଲିଲେ, ଆସି ପହଞ୍ଚିବ, ସାଙ୍ଗେ ସାଙ୍ଗେ ଆସି ପହଞ୍ଚିଗଲେ। ଏଇଭଳି ଭାବରେ ସବୁ ବିଦ୍ୟାଧର ଚାରଣ ସମସ୍ତଙ୍କ ବିମାନ ରହିଛି, କିଏ ସାଇକେଲ ମୋଟରସାଇକେଲ ବା କାର ଯେପରି ଆସୁନାହାନ୍ତି, ସବୁ ବିମାନରେ ଆସୁଛନ୍ତି। ଆଉ ବିମାନ କାଳେ ଠିକ୍ ଥିବ ନଥିବ, ତେଲ ପକାଇବାକୁ ପଡ଼ିବ, କ'ଣ ହେବ, ଏସବୁ ନାହିଁ, ଯାହା ଚାହିଁବେ ସେଇ ଅନୁସାରେ ସବୁ ଆସି ପହଞ୍ଚିଯିବ। ବିମାନ ଆସି ସବୁ ଦେଖୁ ବିବୁଧାଦୟ, ଦେବତାମାନେ ଗନ୍ଧର୍ବମାନେ ଚାରଣ ବିଦ୍ୟାଧର ଇତ୍ୟାଦି ଯେତେ ରହିଛନ୍ତି ଉନ୍ନତ ଲୋକମାନଙ୍କର ସବୁ, ସେମାନେ ସବୁ ବହୁତ ଉନ୍ନତ ସ୍ଥିତିରେ ଅଛନ୍ତି, ସେମାନେ ସବୁ ଖବର ଜାଣିଯାଉଛନ୍ତି, ଏ ଭଗବାନଙ୍କ ଆଜି ଲୀଳା ହେବ, ଚାଲ କହି ଚାଲିଲେ। ସବୁ ଆସି ଦର୍ଶନ କରୁଛନ୍ତି, ଖାଲି ଦର୍ଶନ କରୁଛନ୍ତି ତାହା ନୁହଁ, ସେ ଶ୍ରୀ ସୀତାରାମ କ'ଣ ମାନେ ଯେଉଁ କି ଖାଲି ଦର୍ଶନ କରୁଛନ୍ତି ତାହା ନୁହଁ, ଖାଲି ହାତରେ ଆସିନାହାନ୍ତି, ତାଙ୍କର ସ୍ୱର୍ଗ ଲୋକ ଇତ୍ୟାଦିରେ ଗନ୍ଧର୍ବ ଲୋକ ଇତ୍ୟାଦିରେ ବହୁତ ପ୍ରକାର ପୁଷ୍ପ ଇତ୍ୟାଦି ସବୁ ରହିଛି। ସେ କହୁଛନ୍ତି ମୁମୁଚୁ ପୁଷ୍ପ ବର୍ଷା ଆଣି, ଯେମିତି ବର୍ଷା କରୁଛନ୍ତି ଇନ୍ଦ୍ର ଜଳ ବର୍ଷା କରୁଛନ୍ତି, ସେଇଭଳିଆ ବର୍ଷା କରି ଦେବତାମାନେ ମୁମୁଚୁ ପୁଷ୍ପ ବର୍ଷା ଆଣି, ପୁଷ୍ପ ମିଳିବ କିଣିବାକୁ ପଡ଼ିବ, କ'ଣ କରିବ ନା, ସାଙ୍ଗେ ସାଙ୍ଗେ ସବୁ ତୁଳ ଫୁଲ ଆସି ପହଞ୍ଚିଗଲା। ଏଭଳି ଭାବରେ ସବୁ ବହୁତ ସମୟ ଲାଗିଲାଣି ତୋଳିବା ପାଇଁ, ଆମକୁ ବହୁତ ସମୟ ଲାଗୁଛି, ଦେବତାମାନେ ତାଙ୍କର ଶକ୍ତି ରହିଛି। ଏଭଳି ଭାବରେ ପୁଷ୍ପ ବୋଝେଇ କରିଦେଲେ ବିମାନରେ, ବୋଝେଇ କରିକି ଆସିଗଲେ, ସବୁ ପୁଷ୍ପ ଛାଡ଼ିଲେ। ଆମର ଶିଶୁ ଭକ୍ତେଶ୍ୱର ଦାମୋଦର ସ୍ୱାମୀ ମହାରାଜ କହୁଥିଲେ, ତାଙ୍କର ପରିକଳ୍ପନା ଥିଲା ଏଇଭଳି ଭାବରେ ସବୁ ମାସର ଆରମ୍ଭରେ ବର୍ଷର ଆରମ୍ଭରେ ଯେଉଁ ରହିଛି ପୁରୀ ଜଗନ୍ନାଥ ଧାମରେ ସଂକୀର୍ତ୍ତନ ହେବ, 108 ମୃଦଙ୍ଗ ବାଜିବ, ଏଇଭଳି ଭାବରେ ବହୁତ କଥା ତାଙ୍କର ଥିଲା, ଆକାଶରୁ ପୁଷ୍ପ ବୃଷ୍ଟି ହେବ। ସେଇଟା ହେଇପାରିଲାନି, କାହିଁକିନା ଜଗନ୍ନାଥ ମନ୍ଦିରରେ ଆଲାଉ ହେଉନି ଉପରେ ହେଲିକପ୍ଟର ଯିବା ପାଇଁ, ନହେଲେ ସେଇଟା ବ୍ୟବସ୍ଥା ହେଇଯାଇଥାନ୍ତା। ତେଣୁ ଏଥରିକ କ'ଣ ହେଲା, ଗତ ବର୍ଷ ଏଇ ବର୍ଷ କ'ଣ ହେଇଛି ନା, ସବୁ ଭକ୍ତମାନେ ସବୁ ପୁଷ୍ପ ପକାଇଲେ, ଗାଡ଼ିରେ ଯାଇକି ସବୁ ପୁଷ୍ପ ପକାଇଲେ ଭକ୍ତମାନେ, କୀର୍ତ୍ତନ 108 ମୃଦଙ୍ଗ ବାଜୁଥିଲା ଏବଂ ଭକ୍ତମାନେ ସବୁ ପୁଷ୍ପ ପକାଉଥିଲେ, ବର୍ଷା କରାଉଥିଲେ, ଆଉ ଏଇ ବର୍ଷ ହେଇଥିଲା ସେଇଟା। ଭଗବାନ ଲୀଳାକୁ ଦେବତାମାନେ ଏଇଭଳିଆ ପୁଷ୍ପ ବୃଷ୍ଟି କରୁଛନ୍ତି, ମୁମୁଚୁ ପୁଷ୍ପ ବର୍ଷା ଆଣି
ଚକ୍ରୁର ବାଧ୍ୟାନି ତୁଷ୍ଟୁ। ଖାଲି ପୁଷ୍ପ ବର୍ଷା କଲେ ତାହା ନୁହଁ, ବିଭିନ୍ନ ପ୍ରକାର ବାଧ୍ୟ ବାଦନ କଲେ ତୁମ କ'ଣ ତୁମ ଏ ଯେଉଁ ରହିଛନ୍ତି କ'ଣ ତାକୁ କୁହନ୍ତି ଆନକ ଦୁନ୍ଧୁବି ଇତ୍ୟାଦି ବିଭିନ୍ନ ପ୍ରକାର ବାଧ୍ୟ ବାଦନ କଲେ, ଅପସରାମାନେ ନୃତ୍ୟ କଲେ, ଏହିଭଳି ଭାବରେ ଏହିସବୁ ଯେଉଁ ରହିଛି ଭଗବାନ ଲୀଳାକୁ ପ୍ରଶଂସା କରୁଛନ୍ତି, ପ୍ରଶଂସା କରୁଛନ୍ତି କୃଷ୍ଣ ବଳରାମ ଏବଂ ତାଙ୍କର ସାଙ୍ଗ ବାଳକମାନେ ଦେଖିକି ଆଶ୍ଚର୍ଯ୍ୟ ହେଇ କେତେ କୁଲ ଏସବୁ ରହିଛି, ଗଧ ପଶୁ ମରିକି ପଡ଼ିଛନ୍ତି, ତାଙ୍କର ରକ୍ତ ସାରା ପଡ଼ିଯାଇଛି, ତାଳ ଫଳ ସବୁ ପାଚିଲା ଫଳ ସବୁ ପଡ଼ିକି ରହିଛି, ଗଛମାନେ ସବୁ ପଡ଼ିକି ରହିଛନ୍ତି, ଏଭଳି ବହୁତ ସୁନ୍ଦର ଦେଖାଯାଉଛି। ତା ଦେହରେ ପୁଣି ଦେବତାମାନେ ପୁଷ୍ପ ବୃଷ୍ଟି କରୁଛନ୍ତି ତାଙ୍କ ଉପରେ, ଭଗବାନ ଉପରେ ଯାହା ପଡ଼ିଲା ସେ ଗଧମାନଙ୍କ ଉପରେ ମଧ୍ୟ ପଡ଼ିଗଲା ପୁଷ୍ପ। ଏଭଳି ସବୁ ହେଉଛି ଲୀଳା ଭଗବାନଙ୍କର। ସନାତନ ଗୋସ୍ୱାମୀ କହୁଛନ୍ତି ଏଇ ମଧ୍ୟ କୃଷ୍ଣ ବଳରାମ ଯେ ଅସାଧାରଣ ତତ୍ପରତା ସହିତ ଓ ଅବଲୀଳାକ୍ରମେ ଅତି ଶକ୍ତିଶାଳୀ କର୍ଦ୍ଧବ ରୂପୀ ଅସୁରମାନଙ୍କୁ ସଂହାର କଲେ, ତାହା ଦେଖି ଦେବତା ଓ ମହାନ ଋଷି ଓ ଅନ୍ୟାନ୍ୟ ଉନ୍ନତ ଜୀବମାନେ ସମସ୍ତେ ବିସ୍ମିତ ଓ ଉଲ୍ଲସିତ ହୋଇଥିଲେ, ବହୁତ ଆନନ୍ଦିତ ହୋଇଥିଲେ, ବିସ୍ମିତ ହୋଇଥିଲେ। ଭଗବାନ ଏଭଳି ବୋଲିଂ କରୁଛନ୍ତି, କୃଷ୍ଣ ବଳରାମ ଏଭଳି ବୋଲିଂ କରୁଛନ୍ତି, ଦେବତାମାନେ ଏ କ୍ରିକେଟ୍ ଦେଖିବେ, ଭଗବାନଙ୍କର ବୋଲିଂ ଦେଖିବେ କ୍ରିକେଟ୍, ଏବଂ ଭକ୍ତମାନେ ଏଇଟା ଦେଖିବେ। ଏଇଭଳି ଭାବରେ ଆମକୁ ସୁଯୋଗ ମିଳିଲା, ଆମେ ମଧ୍ୟ କିଛି ଆଲୋଚନା କଲେ, ଏଇ ଶବ୍ଦ ମାଧ୍ୟମରେ ଆମେ ମଧ୍ୟ କିଛି ଆସ୍ୱାଦନ କଲେ, ଆମକୁ ସୁଯୋଗ ମିଳିଲା। ଏଭଳି ଭାବରେ ଭଗବାନ ଲୀଳା ଚାଲିଛି, ଆଜିର ଫିଲ୍ମ ସମାପ୍ତ ହୋଇଗଲା, ସମୟ ସରିଗଲା, ତେଣୁ ପୁଣି ଆସନ୍ତାକାଲି ଆରମ୍ଭ ହେବ। ଆମର କଥା କେଉଁଠି ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସ୍ୱାମୀ ଗୌରବାନନ୍ଦ କି ନିଧାୟ ଗୌର ପ୍ରମାନନ୍ଦେ ଜୟ ଶ୍ରୀ ପ୍ରଭୁପାଦ ମହାରାଜ। ଆମର